ଜଗତରେ ପାଇବୁନି ଏମିତି ଠାକୁରଟିଏ, ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ, ଭକତିରେ ଦେଲେ ତାକୁ ରାନ୍ଧିକି ଟାଣି ସେ ଖୁଦ, ସେଇ ଖୁଦ ହେଇଯାଏ ଅବଢ଼ା ମହାପ୍ରସାଦ। ତାର ନାମ ତାର ଧାମ କୋଟି ବ୍ରହ୍ମାଣ୍ଡର ପରା ମାଲିକ ସିଏ, ଜଗତରେ ପାଇବୁନି ଏମିତି ଠାକୁରଟିଏ, ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ। ଡାକେ ଯେବେ ଯିଏ ପଡ଼ି ବିପଦରେ ଧରି ନିଏ ହାତ ସିଏ, ଶ୍ରୀକ୍ଷେତ୍ର ଧାମେ ପାଦ ଦେଲା ପରେ ଦୁଃଖ ସବୁ ହରି ନିଏ। କାଳିଆ ସୁନାକୁ ଦେଖିଦେଲା ପରେ ଦୁଃଖୀ ଦୁଃଖ ଭୁଲି ଯାଏ, ମହାନନ୍ଦରେ କୈବଲ୍ୟ ହାଟରେ ଅବଢ଼ା ସେ ପେଟ ଖାଏ। ତାର ନେତ ଅବିରତ ଜଗନ୍ନାଥର ସାମୃତ ସେ ଗାଉଥାଏ, ଜଗତରେ ପାଇବୁନି ଏମିତି ଠାକୁରଟିଏ, ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ। ବନ୍ଧୁ ପରି ବନ୍ଧୁ ସେ ବନ୍ଧୁ ମହାନ୍ତି, ଇଚ୍ଛା କଲେ ଭେଟିବାକୁ ବନ୍ଧୁ ଚର୍ଚ୍ଚା କରି ମାନ ତାର କିଲ ଡାକି ନେଇ ମନ୍ଦିରକୁ, ସାଲ ବେଗବାରେ ଡାକିଲେ ଆତୁରେ ରଥ ରଖ ପ୍ରଭୁ ଦଣ୍ଡେ, ଡାକ ଶୁଣି ତାର ଅଟକାଇଥିଲ ନନ୍ଦୀ ଘୋଷ ବଡ଼ ଦାଣ୍ଡେ, କଳା ସିନ୍ଧୁ ପ୍ରାଣ ବନ୍ଧୁ ଶଙ୍ଖ କ୍ଷେତ୍ରେ ଭକତକୁ ସେ ଡାକୁଥାଏ। ଜଗତରେ ପାଇବୁନି ଏମିତି ଠାକୁରଟିଏ, ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ, ଭକତିରେ ଦେଲେ ତାକୁ ରାନ୍ଧିକି କାଣିଚେ ଖୁଦ, ସେଇ ଖୁଦ ହେଇଯାଏ